ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଶ୍ରମ ଆଇନଗୁଡ଼ିକୁ ଅଧିକ ସରଳ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ଦେଶରେ ଆଜିଠାରୁ ଲାଗୁ ହେଲା 4 ନୂତନ ଶ୍ରମ ସଂହିତା। ଖଣିଜ ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା ପାଇଁ ଓଡ଼ିଶା ଖଣିଜ ପଦାର୍ଥ ନିୟମାବଳୀ 2025 କ୍ୟାବିନେଟ୍ର ଅନୁମୋଦନ। 9 ବିଭାଗର 12 ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ। ନୀତିକାନ୍ତି କମ୍ ଥିବା ସମୟରେ ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି କରାଯିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ଏବଂ ରାଜ୍ୟକୁ ମତ୍ସ୍ୟଚାଷ କ୍ଷେତ୍ରରେ ଆତ୍ମନିର୍ଭର କରିବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ କହିଲେ ବିଭାଗୀୟ ମନ୍ତ୍ରୀ। ଦେଶରେ ଶ୍ରମ ଆଇନଗୁଡ଼ିକୁ ଅଧିକ ସରଳ ତଥା ସୁସଂହତ କରିବା ଉଦ୍ଦେଶ୍ୟରେ ସରକାର ଆଜିଠାରୁ 4 ନୂତନ ଶ୍ରମ ସଂହିତା ଲାଗୁ କରିଛନ୍ତି। ସେଗୁଡ଼ିକ ହେଲା ମଞ୍ଜୁରୀ ସଂହିତା 2019, ଔଦ୍ୟୋଗିକ ସମ୍ପର୍କିତ ସଂହିତା 2020, ସାମାଜିକ ସୁରକ୍ଷା ସଂହିତା 2020 ଏବଂ ବ୍ୟବସାୟିକ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟବ୍ୟବସ୍ଥା ସଂହିତା 2020। ଏହି ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରି କହିଛନ୍ତି, ଏହି ସଂହିତାଗୁଡ଼ିକ ମାଧ୍ୟମରେ ବୈଷୟିକ ସାମାଜିକ ସୁରକ୍ଷା, ସର୍ବନିମ୍ନ ଏବଂ ଠିକ୍ ସମୟରେ ମଜୁରୀ ପ୍ରଦାନ, ସୁରକ୍ଷିତ କାର୍ଯ୍ୟସ୍ଥଳୀ ଏବଂ ସର୍ବସାଧାରଣ ବିଶେଷକରି ମହିଳା ଓ ଯୁବବର୍ଗଙ୍କ ଲାଗି ଆର୍ଥିକ ସୁଯୋଗ ସୁନିଶ୍ଚିତ କରିବା ଦିଗରେ ଏକ ସଶକ୍ତ ଭିତ୍ତିଭୂମି ସ୍ଥାପନ କରାଯାଇପାରିବ। ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି, ଏହି ନୂତନ ଶ୍ରମ ସଂହିତାଗୁଡ଼ିକ ମାଧ୍ୟମରେ ଦେଶର ଶ୍ରମଶକ୍ତି ଆର୍ଥିକ ସ୍ତରରେ ଲାଭାନ୍ୱିତ ହେବା ସହିତ ସେମାନଙ୍କର ସାମାଜିକ ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ ହୋଇପାରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱର ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 9 ବିଭାଗର 12 ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ପୁଲିସ, ବନ ଅଧିକାରୀ, ଅବକାରୀ ବିଭାଗର ନିଯୁକ୍ତି ନେଇ ଆୟୋଗ ଗଠନ କରାଯିବ। ଏଥିରେ ଜଣେ ଅଧ୍ୟକ୍ଷ ଓ 2 ସଦସ୍ୟ ରହିବେ। ଖଣି ଚୋରା ଚାଲାଣ ରୋକିବାକୁ କଠୋର ଆଇନ ଲାଗୁ କରାଯିବ। ଏନେଇ ଓଡ଼ିଶା ଖଣିଜ ପଦାର୍ଥ ନିୟମାବଳୀ 2025 ଅନୁମୋଦନ କରାଯାଇଛି। ଲଘୁ ଖଣିଜ ରିହାତି ନିୟମରେ ସଂଶୋଧନ ସହ ଆବଣ୍ଟନ ପାଇଁ ଇ ଲଟେରୀ ବ୍ୟବସ୍ଥା କରାଯାଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି,
ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅନ୍ତର୍ଗତ ଏସ୍ଟି ଷ୍ଟୁଡେଣ୍ଟସ୍ ଏବଂ ଏସ୍ସି ଷ୍ଟୁଡେଣ୍ଟସ୍ ଛାତ୍ରଛାତ୍ରୀମାନଙ୍କ ପାଇଁ ବୋର୍ଡରମାନେ ରହୁଛନ୍ତି, ଗୋଟେ ରେଜିଡେନ୍ସିଆଲ୍ ସ୍କୁଲରେ ରହୁଛନ୍ତି, ତାଙ୍କ ଯେଉଁ ସହାୟତା ଦିଆଯାଉଥିଲା ଛାତ୍ର ପାଇଁ 11,000 16,000 କରାହେଇଛି, ଏମିତି ଛାତ୍ରୀମାନଙ୍କ ପାଇଁ ବି ଏଇଟା 17,000 କରାହେଇଛି। ଅକ୍ସନ୍ ଜାଗାରେ ଲଟ୍ରି ହେବ, ଆଉ ଗୋଟେ ଫ୍ଲୋର୍ ପ୍ରାଇସ୍ ଜାଗାରେ ଆଡ଼ିସନାଲ୍ ଚାର୍ଜ ହେବ, ଏବଂ କେଉଁ ମାଇନ୍ରେ କେଉଁ ଦରରେ ଏମାନେ ବିକ୍ରି କରିବେ, କେଉଁ ରେଟ୍ରେ ବିକ୍ରି କରିବେ, ସେଇଟା ବି ସରକାର ଦ୍ୱାରା ନିର୍ଦ୍ଧାରିତ କରାଯିବ।
ବିଶ୍ୱବ୍ୟାଙ୍କର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ରାଜ୍ୟର ପ୍ରମୁଖ ସହରାଞ୍ଚଳ ପରିଦର୍ଶନ କରି ବିକାଶମୂଳକ ପଦକ୍ଷେପର ଅନୁଧ୍ୟାନ କରିଛନ୍ତି। ଭୁବନେଶ୍ୱର ଖାରବେଳ ଭବନଠାରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ରାଜ୍ୟର ସହରୀକରଣ ଓ ବିକାଶ ରୋଡ୍ମ୍ୟାପ୍ ସଂକ୍ରାନ୍ତରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଜଳ ଯୋଗାଣ, ପରିମଳ, ସହରାଞ୍ଚଳ ଗତିଶୀଳତା, ସୁଲଭ ଆବାସ ଏବଂ ନାଗରିକ କେନ୍ଦ୍ରୀୟ ଶାସନର ଅଗ୍ରଗତି ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇଥିଲା। ପ୍ରତିନିଧି ଦଳ ସ୍ୱଚ୍ଛ କର୍ମୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ଆଲୋଚନା କରି ପରିବେଶ ପରିଚାଳନା ଏବଂ ବିକେନ୍ଦ୍ରୀକରଣ ପରିମଳ ବ୍ୟବସ୍ଥାରେ ଗୋଷ୍ଠୀ ଅଂଶଗ୍ରହଣର ଭୂମିକାକୁ ପ୍ରଶଂସା କରିଥିଲେ। ପରିଦର୍ଶନ ସମୟରେ ବିଶ୍ୱ ବ୍ୟାଙ୍କ ଟିମ୍ 24 ଟ୍ୟାପ୍ ଯୋଗେ ପାନୀୟ ଜଳ ଯୋଗାଣ, କ୍ରୁଟ୍ ମାଧ୍ୟମରେ ସାଧାରଣ ପରିବହନ, ସୁଯୋଗ ମାଧ୍ୟମରେ ସହରାଞ୍ଚଳ ସେବା ବିତରଣ ଏବଂ ପରିମଳ କର୍ମଚାରୀଙ୍କ ସୁରକ୍ଷା ଏବଂ ସମ୍ମାନ ପାଇଁ ଗରିମା ଢାଞ୍ଚାରେ ରାଜ୍ୟର ଅଗ୍ରଗତିକୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ 2nd ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅର୍ଥମନ୍ତ୍ରୀ ସହରାଞ୍ଚଳ କ୍ଷେତ୍ରର ବିଶେଷଜ୍ଞ ଏବଂ ଏଥିସହିତ ସଂଶ୍ଲିଷ୍ଟ ପକ୍ଷମାନଙ୍କ ସହ ଆଲୋଚନା କରିଛନ୍ତି। ଆସନ୍ତା 2026-27 କେନ୍ଦ୍ରୀୟ ବଜେଟ୍ ପରିପ୍ରେକ୍ଷୀରେ ଏହି ବୈଠକ ଆୟୋଜନ କରାଯାଇଛି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ ଓଡ଼ିଶାରେ ଆଧୁନିକୀକରଣର ଆରମ୍ଭ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ରାଜନୈତିକ ଦୃଷ୍ଟିକୋଣ ସହ ସାହିତ୍ୟ, ସଂସ୍କୃତି ଏବଂ ସାମାଜିକ ପରିବର୍ତ୍ତନ ପାଇଁ ସ୍ୱର୍ଗତ ମହତାବ ଏକ ଦୂରଦର୍ଶୀ ବ୍ୟକ୍ତିତ୍ୱ ଥିଲେ। କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ଭଦ୍ରକ ଜିଲ୍ଲା ଧାମନଗର ଗସ୍ତରେ ଯିବେ। ଏହି ଅବସରରେ 100 କୋଟିରୁ ଉର୍ଦ୍ଧ ବ୍ୟୟରେ 22 ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 150ତମ ଜୟନ୍ତୀ ଏକତା ପଦଯାତ୍ରାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି। ନୟାଗଡ଼ ଜିଲ୍ଲା ରଣପୁରରେ ଆସନ୍ତା 25 ଏକତା ପଦଯାତ୍ରା ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ରଣପୁର ତହସିଲଦାରଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 5 ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ନୀତି ବହୁଳ ନଥିବା ସମୟରେ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି କରାଯିବାକୁ ସ୍ଥିର ହୋଇଛି। 2024-25 ଆର୍ଥିକ ବର୍ଷର 104 କୋଟି ବଳକା ବଜେଟ୍ ଅର୍ଥକୁ ବୈଠକରେ ଅନୁମୋଦନ ମିଳିଛି। ଶ୍ରୀମନ୍ଦିର ସେବାୟତ ଗୁରୁକୁଳ ପ୍ରତିଷ୍ଠା ଲାଗି ଆଲୋଚନା ସହ ବରିଷ୍ଠ ସେବାୟତଙ୍କ ମାସିକ ଭତ୍ତା 5,000 ଟଙ୍କାକୁ ବୃଦ୍ଧି କରାଯାଇଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
ସେବକମାନଙ୍କର ପ୍ରସ୍ତାବ ରହିଥିଲା, ଯାହା ବି ନୂଆ ପଦ୍ଧତି ଆମେ କରିବା ଶ୍ରଦ୍ଧାଳୁମାନଙ୍କର ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ପାଇଁ, ଭକ୍ତମାନଙ୍କର ମଧ୍ୟ ସୁବିଧା ହେଉ, ସେଥିରେ ଆହୁରି କିଛି ଯଦି ଅସୁବିଧା ହେବ ତାହେଲେ ପରବର୍ତ୍ତୀ ପର୍ଯ୍ୟାୟ ତାକୁ ସଂଶୋଧନ କଲାବେଳକୁ ସମସ୍ତଙ୍କର ଭାବାବେଗ ସହିତ ତାହା ହେବ ନାହିଁ। ତେଣୁ ନିଶ୍ଚିତ ଭାବରେ ଏହା ଗୁରୁତ୍ୱପୂର୍ଣ୍ଣ ସୂଚନା, କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ଚାହୁଁଛନ୍ତି ନାଟ ମଣ୍ଡପରେ ଶୃଙ୍ଖଳିତ ଦର୍ଶନ ସମସ୍ତଙ୍କର ହେଉ।
ମହାପ୍ରଭୁଙ୍କ ସୁନାବେଶ ପାଇଁ ସ୍ୱର୍ଣ୍ଣ ଅଳଙ୍କାରର ଏକ ନୂତନ ସେଟ୍ ନିର୍ମାଣ ପାଇଁ ବୈଠକରେ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ନାଟ ମଣ୍ଡପରେ ଶୃଙ୍ଖଳିତ ଦର୍ଶନ ପାଇଁ ତ୍ରୁଟିଶୂନ୍ୟ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ରାଜ୍ୟକୁ ମତ୍ସ୍ୟଚାଷରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଆତ୍ମନିର୍ଭର ହେବାକୁ ପଡ଼ିବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଭୁବନେଶ୍ୱର ଓୟୁଏଟି କୃଷି ସେବା ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି, ରାଜ୍ୟରେ ମତ୍ସ୍ୟଚାଷ କ୍ଷେତ୍ରରେ ବିପୁଳ ସମ୍ଭାବନା ରହିଛି, ଏହାର ସଦୁପଯୋଗ କରି ଆଗକୁ ବଢ଼ିବା ପାଇଁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଭାସୀ ମାଧ୍ୟମରେ କଟକ ଖପୁରିଆଠାରେ ମତ୍ସ୍ୟ ନିର୍ଦ୍ଦେଶାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାସହ ଓଡ଼ିଶା ମତ୍ସ୍ୟ ୱେବ୍ ପୋର୍ଟାଲର ଶୁଭାରମ୍ଭ, ବାର୍ଷିକ କାର୍ଯ୍ୟାବଳୀ ବିବରଣୀ ଏବଂ ମତ୍ସ୍ୟକ୍ଷେତ୍ର ମାର୍ଗଦର୍ଶିକାର ମଧ୍ୟ ଉନ୍କୋଚନ କରିଛନ୍ତି। ମତ୍ସ୍ୟଜୀବୀ, ଚାଷୀ, ଉଦ୍ୟୋଗୀ ଓ ବିଶ୍ୱବ୍ୟାପୀ ଏହି ବ୍ୟବସାୟ ସହ ଜଡ଼ିତ ଜନସାଧାରଣଙ୍କ ଅବଦାନକୁ ସ୍ୱୀକୃତି ଦେବା ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ମତ୍ସ୍ୟ ଦିବସ ଭାବେ ପାଳନ କରାଯାଉଛି। ଗତ 2 ରାଜ୍ୟରେ ସାମୁଦ୍ରିକ ଖାଦ୍ୟ ରପ୍ତାନୀ 12 ବୃଦ୍ଧି ପାଇ 2024-25 ଆର୍ଥିକ ବର୍ଷରେ 91,930 ମେଟ୍ରିକ୍ ଟନ୍ରେ ପହଞ୍ଚ 4,710 କୋଟି ଟଙ୍କାର କାରବାର କରିଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଉପଖଣ୍ଡସ୍ତରୀୟ ବେଞ୍ଚମାର୍କ ମୂଲ୍ୟାଙ୍କନ କମିଟି 2024-26 ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପଖଣ୍ଡ ସ୍ତରରେ ଜମିଜମା କିଣାବିକା ମୂଲ୍ୟ ପୁନଃ ଯାଞ୍ଚ କରି ନିର୍ଦ୍ଧାରଣ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ଉପଜିଲ୍ଲାପାଳ ଶିବାଶିଷ ବରାଳଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ବିଭାଗର ଅନ୍ୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଆକସ୍ମିକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପରିବାରଙ୍କୁ ତୁରନ୍ତ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ସଚିବ ଡକ୍ଟର ତିରୁମାଳା ନାୟକଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଖବର ସଂକ୍ଷେପରେ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମହିପୁର ପିଏମ୍ସି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଜିଲ୍ଲା ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଆସନ୍ତାକାଲି ଏକତା ପଦଯାତ୍ରାର ଶୁଭାରମ୍ଭ କରାଯିବ। ଏନେଇ ଆଜି ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲ୍ଲା ଆର୍ବି ହାଇସ୍କୁଲ ପଡ଼ିଆରୁ ଏକ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସାଂସଦ ପ୍ରଦୀପ ପୁରୋହିତ ଏହାର ଶୁଭାରମ୍ଭ କରିଛନ୍ତି। ଦେବଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ନୂତନ ଜ୍ଞାନକୌଶଳ ପଦ୍ଧତି ଓ ତଳିଆ ଜମିରେ ମାଛ ଚାଷ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ରରେ ମଧ୍ୟ ଏହି ଦିବସ ପାଳିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଡିଏନ୍କେ ଖେଳ ପଡ଼ିଆଠାରେ ଆଜି ମାଲକାନଗିରି ପ୍ରିମିୟମ୍ ଲିଗ୍ 2025 ଉଦ୍ଯାପିତ ହୋଇଯାଇଛି। ଶ୍ରମ ଆଇନଗୁଡ଼ିକୁ ଅଧିକ ସରଳ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ଦେଶରେ ଆଜିଠାରୁ ଲାଗୁ ହେଲା 4 ନୂତନ ଶ୍ରମ ସଂହିତା। ଖଣିଜ ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା ପାଇଁ ଓଡ଼ିଶା ଖଣିଜ ପଦାର୍ଥ ନିୟମାବଳୀ 2025 କ୍ୟାବିନେଟ୍ର ଅନୁମୋଦନ। 9 ବିଭାଗର 12 ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ। ନୀତିକାନ୍ତି କମ୍ ଥିବା ସମୟରେ ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି କରାଯିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ଏବଂ ରାଜ୍ୟକୁ ମତ୍ସ୍ୟଚାଷ କ୍ଷେତ୍ରରେ ଆତ୍ମନିର୍ଭର କରିବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ କହିଲେ ବିଭାଗୀୟ ମନ୍ତ୍ରୀ।